ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ୱାକଫ ସଂଶୋଧନ ଆଇନ 2025 ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସଂସଦରେ ୱାକଫ ସଂଶୋଧନ ବିଲ୍ ଗୃହୀତ ହେବା ପରେ 5 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଅନୁମୋଦନ କରିଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ 1,03,090 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଛି। ଏ ନେଇ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ନିବେଶ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 13 ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ରାଜ୍ୟରେ 95,000 ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଇଓସିଏଲ୍ ସହ ରାଜ୍ୟ ସରକାର 58,000 କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶାର ଶିଳ୍ପ ବିକାଶକୁ ଏହା ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଆଇଓସିଏଲ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ଓଡ଼ିଶାକୁ ଏକ ପ୍ରମୁଖ ଶକ୍ତିକେନ୍ଦ୍ରରେ ପରିଣତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପୂର୍ବୋଦୟ କଳ୍ପନାରେ ଓଡ଼ିଶା ପାଇଁ ଏହା ନୂତନ ପ୍ରଗତି ଏବଂ ସମୃଦ୍ଧିର ମାର୍ଗ ଉନ୍ମୁକ୍ତ କରିବ। ସେ କହିଛନ୍ତି, ଏହି ନୂତନ ପୁଞ୍ଜିନିବେଶ ରାଜ୍ୟର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋହାହନ ପ୍ରଦାନ କରିବା ସହିତ ନିଯୁକ୍ତି କ୍ଷେତ୍ର ତ୍ୱରାନ୍ୱିତ ହେବ। ସରକାରୀ କର୍ମଚାରୀଙ୍କ ପେନ୍ସନ୍ ପ୍ରଦାନରେ ବିଳମ୍ବ ହେଲେ ଏଣିକି ସମ୍ପୃକ୍ତ ବ୍ୟାଙ୍କ 8% ହାରରେ ସୁଧ ପ୍ରଦାନ କରିବେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କ୍ଷତିପୂରଣ ପେନ୍ସନ୍ଭୋଗୀଙ୍କୁ ବିନା କୌଣସି ଦାବିରେ ବ୍ୟାଙ୍କ ତରଫରୁ ପ୍ରଦାନ କରାଯିବ। ପେନ୍ସନ୍ ପ୍ରଦାନ ତାରିଖ ପରେ ଯେକୌଣସି ବିଳମ୍ବ ପାଇଁ ଏହି କ୍ଷତିପୂରଣ ରାଶି ପେନ୍ସନ୍ଭୋଗୀ ପାଇବେ ବୋଲି ଆର୍ବିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ବୈଷୟିକ ଶାଖା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଓକାକକୁ ୟୁଆଇଡିଏଆଇ ପକ୍ଷରୁ 2 ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ୟୁଆଇଡିଏଆଇ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଆଧାର ସମ୍ବାଦ 2025 କାର୍ଯ୍ୟକ୍ରମରେ ଓକାକକୁ ଏହି ପୁରସ୍କାର ଦିଆଯାଇଛି। ଆଧାର ପଞ୍ଜୀକରଣରେ ବିଶେଷ ଉପଲବ୍ଧତା ଏବଂ ରାଜ୍ୟ ପ୍ରମାଣୀକରଣ ଉପଭୋକ୍ତା ସଂସ୍ଥା ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାକୁ ଓକାକକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୟୁଆଇଡିଏଆଇର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତକାଲି ଦିନିକିଆ ଫୁଲବାଣୀ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାନୀୟ ଜଳ, ପରିମଳ ବ୍ୟବସ୍ଥା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ନେଇ ମନ୍ତ୍ରୀ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆକାଶବାଣୀକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି,
ଏଠି କେମିତି ନାଳ ଅଧିକ ଡ୍ରେନ୍ ହେଇପାରିବ ଏବଂ ଡ୍ରେନ୍ ଯାଇକି ଯେଉଁ ନଦୀରେ ଡାଇରେକ୍ଟ ପାଣି ମିଶୁଛି ତାକୁ ନ କରିକି ସେଠି ଏସ୍ଟିକ୍ କରାଯାଇକି ପାଣିକୁ ସେଠି ବିଶୋଧନ କରିକି ତାକୁ ନଦୀରେ ଛାଡ଼ାଯିବ, ଆର୍ ପାଇଁ ମଧ୍ୟ ବ୍ୟବସ୍ଥା କରିବା ପାଇଁ ଆଜି ନିର୍ଦ୍ଦେଶ ଦେଲୁ। ଏବଂ ଯେଉଁ ପାଣିର ସମସ୍ୟା ଯେଉଁ ଥିଲା, ପାଣି ସମସ୍ୟାକୁ ଦୂର କରିବା ପାଇଁ ପୁରା RWSS ଠାରୁ ଆରମ୍ଭ କରି PHO ଠାରୁ ଆରମ୍ଭ କରି ସମସ୍ତଙ୍କୁ ତାଗିଦ କରାଯାଇଛି, ତୁରନ୍ତ ଲୋକଙ୍କ ପାଖରେ କେମିତି ପାଣି ପହଞ୍ଚିପାରିବ।
2025 2027 2 ଅବଧି ପାଇଁ ୟୁନିସେଫ୍ର ସାମାଜିକ ନୀତି ଓ ସାମାଜିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ଏକ ବୈଠକ ଗତକାଲି ଭୁବନେଶ୍ୱର ଲୋକସେବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ 2 ମଧ୍ୟରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ସହରାଞ୍ଚଳର ମହିଳା ଏବଂ ଦିବ୍ୟାଙ୍ଗଙ୍କର ସମସ୍ୟା ସମାଧାନ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସିଡିଏମ୍ଓ ଡାକ୍ତର ଭବାନୀଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା 11 ତାରିଖରୁ ଏହି କାର୍ଡ ବଣ୍ଟନ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତି ଗ୍ରାମର 25-30 ଜଣ ପର୍ଯ୍ୟନ୍ତ ଲୋକଙ୍କୁ କାର୍ଡ ବଣ୍ଟନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲାର 93 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ 8 ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 73ତମ ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ର ଦ୍ୱିତୀୟ ଦିନରେ ଗତକାଲି 5 ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ଉତ୍ତରପ୍ରଦେଶ ମହାରାଷ୍ଟ୍ରକୁ 9-0 ପରାସ୍ତ କରିଥିଲା। ସେହିଭଳି କର୍ଣ୍ଣାଟକ ଗୁଜରାଟକୁ 20-1, ତେଲେଙ୍ଗାନା କେରଳକୁ 9-1, ସିଆର୍ପିଏଫ୍ 21-1 ପୁଡୁଚେରୀ ପୁଲିସ୍କୁ ଏବଂ ଉତ୍ତରପ୍ରଦେଶ ମହିଳା ଦଳ ତାମିଲନାଡୁକୁ 6-1 ପରାସ୍ତ କରିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦିନ ତାପମାତ୍ରା 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବଜ୍ରପାତ ଏବଂ ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।